ଦ୍ୱାରା କଲ୍ କରୁଥିବା ନମ୍ବରଟି ବର୍ତ୍ତମାନ ସ୍ୱିଚ୍ ଅଫ୍ ଅଛି। ଦୟାକରି କିଛି ସମୟ ପରେ ଚେଷ୍ଟା କରନ୍ତୁ।